ହେଲୋ ହେଲୋ ମୁଁ ସୁରେଶ ପୁରାଣୀ କହୁଥିଲି। ଆମର ଏଠି ଆସୁଛନ୍ତି ଅଳିଆ ନଉନାହାନ୍ତି, ତାପରେ ହୁଇସିଲ୍ ବି ମାରୁନାହାନ୍ତି, ସେ କି ଆମେ ଜାଣିପାରୁନୁ ଯେ ଅଳିଆ କେମିତି ରହୁଛି। ଏଇ ଜାଗାଟା ପୁରା ଅସନାଇକି ରହୁଛି। ଗଣପତି ନଗର ଭିରୁ କହୁଥିଲି। ଆଉ ଅଳିଆ ଟୋଟାଲି ହୁଇସିଲ୍ ମାରିବା ଦରକାର, ନିହାତି ଦରକାର ଥିଲା। ଆଉ ଅଳିଆଟା ନେବାର ହେଲେ ହୁଇସିଲ୍ ମାରିଲେ ତ ଆମେ ପୁଣି ଅଳିଆଟା ଜାଣିବୁ, ଅଳିଆଟା ଗାଡ଼ିଟା ଆସିଲା। ଅଳିଆ ବି ଆମର ତ ଏଠି ଟୋଟାଲି ଆସୁନାହାନ୍ତି, କି ଅଳିଆ ଆମର ଏଠି ଟୋଟାଲି ବି ଯାଇପାରୁନି। ଆମେ ଏଠୁ ଯିବାକୁ ହେଲେ ମାତ୍ର ଗୋଟେ କିଲୋମିଟର ହାଫ୍ କିଲୋମିଟର ଭଳିଆ ଯିବାକୁ ପଡୁଛି ଅଳିଆ ପକେଇବା ପାଇଁ। ଆଉ ସେଥିପାଇଁ କହୁଛି ଆଜ୍ଞା, ଅଭିଯୋଗ କରୁଥିଲି ଏଇ କଥା ଆଉ।